ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପାଇଁ ଯୋଗକୁ ଏକ ମାର୍ଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଉତ୍ସାହର ସହ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ. ଅପରେସନ୍ ସିନ୍ଧୁ ଅଧୀନରେ ଇରାନରେ ଅଟକି ରହିଥିବା ନେପାଳ ଓ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବ ଭାରତ. ଗତବର୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ବୃଦ୍ଧି ଏବଂ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରୋଜେକ୍ଟ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ. ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବୃଦ୍ଧି ପାଉଥିବା ଚାପ, ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟରେ ଯୋଗ ଶାନ୍ତିର ପଥ ପ୍ରଦାନ କରିଥାଏ. ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, ଜୀବନରେ ସନ୍ତୁଳନ ରକ୍ଷା କରିବାରେ ଏହା ବିଶେଷ ସହାୟକ ହୋଇଥାଏ. ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପାଇଁ ଯୋଗ ଦିବସକୁ ଏକ ମାର୍ଗ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି.
ଯୋଗ ସେ ହମେ ଶାନ୍ତି କି ଦିଶା ମିଳତି ହେ मैं विश्व समुदाय से आज के इस महत्वपूर्ण अवसर पर एक आग्रह करूंगा. लेट दिस योगा डे मार्क द बिगिनिंग ऑफ योगा फॉर ह्यूमैनिटी 2.0 वेयर इनर पीस बिकम्स ग्लोबल पॉलिसी.
ଯୋଗ କେବଳ ଏକ ବ୍ୟକ୍ତିଗତ ଅଭ୍ୟାସ ହୋଇ ରହିବା ଉଚିତ ନୁହେଁ, ବରଂ ବିଶ୍ୱ ସହଭାଗିତାର ଏକ ମାଧ୍ୟମ ଭାବେ ବିକଶିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୋଗ ବିଶ୍ୱକୁ ସଂଘର୍ଷରୁ ସହଯୋଗ ଏବଂ ଚାପରୁ ସମାଧାନର ମାର୍ଗ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୋଗ ବିଜ୍ଞାନ ଆଧୁନିକ ଗବେଷଣା ମାଧ୍ୟମରେ ବିଶ୍ୱସ୍ତରରେ ପ୍ରସାର କରିବାରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସାମୟିକ ଚିକିତ୍ସା ପଦ୍ଧତିରେ ଏହାର ବୈଜ୍ଞାନିକ ପ୍ରାସଙ୍ଗିକତା ପ୍ରତିଷ୍ଠା ହେବାର ଯଥେଷ୍ଟ ଆବଶ୍ୟକତା ରହିଛି. ନୂଆଦିଲ୍ଲୀ ଏମ୍ସର ଗବେଷଣା ନିଷ୍କର୍ଷକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ହୃଦ୍ରୋଗ ଏବଂ ସ୍ନାୟୁଗତ ରୋଗର ଚିକିତ୍ସାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି. ମହିଳାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତାରେ ଯୋଗର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ସେ କହିଛନ୍ତି.
वैज्ञानिकता को आधुनिक चिकित्सा पद्धति में स्थान मिले, ये हमारा प्रयास है. हम देश के मेडिकल और रिसर्च इंस्टीट्यूशंस में योगा के क्षेत्र में एविडेंस बेस्ड थेरेपी को भी प्रोत्साहित कर रहे हैं. इस दिशा में दिल्ली के एम्स की रिसर्च में सामने आया है कि योग की कार्डियक और न्यूरोलॉजी डिसऑर्डर्स के उपचार और विमेन हेल्थ और मेंटल वेलबीइंग में अहम भूमिका है.
ବିଶାଖାପାଟନମ୍ କାର୍ଯ୍ୟକ୍ରମରେ ପ୍ରାୟ 2,72,000 ଲୋକ ଅଂଶଗ୍ରହଣ କରିଥିଲେ. ଏଥିରେ 45 ମିନିଟ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା. ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଜେପି ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଯୋଗାଭ୍ୟାସ କରିଛନ୍ତି. ଏହି ଅବସରରେ ସେ କହିଛନ୍ତି ଯେ ଆତ୍ମା ଏବଂ ଦିବ୍ୟ ଶକ୍ତିକୁ ଏକାଠି କରିବାର ଏକମାତ୍ର ମାଧ୍ୟମ ହେଉଛି ଯୋଗ. ଶ୍ରୀ ନଡ୍ଡା ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସୁସ୍ଥ ଜୀବନଶୈଳୀ ପାଇଁ ଯୋଗକୁ ଗ୍ରହଣ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି. ଯୋଗର ଅର୍ଥ ସମାନତା ଏବଂ ସନ୍ତୁଳନ. ଚାପମୁକ୍ତ ଜୀବନ ପାଇଁ ଯୋଗ ସାମଗ୍ରିକ ମାର୍ଗଦର୍ଶନ ଦିଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି. ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କୌଣସି ଧର୍ମରେ ସୀମିତ ରହେ ନାହିଁ, ବରଂ ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ. ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀର ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଯୋଗ ଅଧିବେଶନକୁ ପରିଚାଳନା କରାଯାଇଛି. ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର, ଅତିରିକ୍ତ ମହାନିର୍ଦ୍ଦେଶକ ମଧୁ ନାଗ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ. ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଉତ୍ସାହର ସହ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଥିବାର ଖବର ଆମର ହସ୍ତଗତ ହୋଇଛି. ଲଣ୍ଡନର ପ୍ରତୀକାତ୍ମକ ସ୍ଥାନଠାରୁ ଆରମ୍ଭ କରି ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ର କ୍ୟାମ୍ପସ୍ଠାରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ସମାଜର ବିଭିନ୍ନ ବର୍ଗ ଏବଂ ବୟସର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ. ବ୍ରିଟେନ୍ରେ ଅବସ୍ଥାପିତ ଭାରତୀୟ ହାଇକମିଶନର ବିକ୍ରମ ଦୋରାଇସ୍ୱାମୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରିଛନ୍ତି. ନ୍ୟୁୟର୍କରେ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ ପକ୍ଷରୁ ଟାଇମ୍ ସ୍କୋୟାର୍ଠାରେ ଏକ ସ୍ୱତନ୍ତ୍ର ଯୋଗ ଅଧିବେଶନର ଆୟୋଜନ କରାଯାଇଥିଲା. ଜାପାନର ଟୋକିଓସ୍ଥିତ ସୁକିଜି ହୋଙ୍ଗୱାଜି ବୌଦ୍ଧ ମନ୍ଦିରରେ ଏହି ଦିବସ ପାଳିତ ହୋଇଛି। 2000ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସିଙ୍ଗାପୁରରେ ମଧ୍ୟ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମ୍ୟାମାର, ନ୍ୟୁଜିଲାଣ୍ଡ, ଫିଜି, ପପୁଆ ନ୍ୟୁଗିନି, ଟୋଙ୍ଗା ଏବଂ ମଣ୍ଡାରେ ଆଦି ବିଭିନ୍ନ ଅଞ୍ଚଳରେ ଏହି ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଆନ୍ତରିକତାର ସହ ପାଳନ କରାଯାଇଛି। ଇରାନରେ ଅଟକି ରହିଥିବା ନେପାଳ ଏବଂ ଶ୍ରୀଲଙ୍କାର ନାଗରିକମାନଙ୍କୁ ଅପରେସନ୍ ସିନ୍ଧୁ ଅଧୀନରେ ଫେରାଇ ଆଣିବାକୁ ଭାରତ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଞ୍ଚଳିକ ଏକତା ବଜାୟ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନେପାଳ ଏବଂ ଶ୍ରୀଲଙ୍କା ସରକାରଙ୍କର ଅନୁରୋଧ ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେହେରାନଠାରେ ଥିବା ଭାରତୀୟ ଦୂତାବାସ ଏବେ ଭାରତୀୟ ନାଗରିକମାନଙ୍କ ସହିତ ଏହି ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରର ନାଗରିକମାନଙ୍କୁ ସ୍ଥାନାନ୍ତର ନେଇ ସହାୟତା ପ୍ରଦାନ କରୁଛି। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ନବମ ଦିନରେ ପହଞ୍ଚିଛି। ଇରାନ୍ର ପରମାଣୁ ଭିତ୍ତିଭୂମିକୁ ଲକ୍ଷ୍ୟ ରଖି ଇସ୍ରାଏଲ୍ ଗତ ରାତିରେ ଆକ୍ରମଣ କରିଛି। କେନ୍ଦ୍ରୀୟ ଇରାନ୍ର କ୍ଷେପଣାସ୍ତ୍ର ସଂରକ୍ଷଣ ଏବଂ ଭିତ୍ତିଭୂମି ସ୍ଥାନଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲ୍ ସେନା କହିଛି। ଏହି ଆକ୍ରମଣରେ ଜଣେ ବରିଷ୍ଠ ଇରାନୀ କମାଣ୍ଡର ସୟିଦ ଇଜାଦି ପ୍ରାଣ ହରାଇଛନ୍ତି ବୋଲି ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍ କହିଛନ୍ତି। ଇରାନ୍ର ଜାତୀୟ ଗଣମାଧ୍ୟମ କହିଛି ଆଜି ପ୍ରତ୍ୟୁଷରେ ଇରାନ୍ର ଏକ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି। ଇରାନ୍ର ବାୟୁ ପ୍ରତିରକ୍ଷା ବିଭାଗ ଏହାର ପ୍ରତିଜବାବ ଦେଇଥିବାର ଗଣମାଧ୍ୟମ କହିଛି। ଦକ୍ଷିଣ ଇସ୍ରାଏଲ୍ ସହର ବେର୍ସେବା ଏବଂ ଉତ୍ତର ସହର ହାଇଫାର କେତେକ ଶିଳ୍ପ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି ବୋଲି ଇରାନ୍ କହିଛି। ଇସ୍ରାଏଲ୍ ଜରୁରୀକାଳୀନ ସେବା ଦେଇଥିବା ସୂଚନା ଅନୁଯାୟୀ ତେଲ୍ ଅବିବ୍, ବେର୍ସେବା ଏବଂ ହାଇଫାରେ ଇରାନ୍ ଆକ୍ରମଣର ପ୍ରଭାବ ପରିଲକ୍ଷିତ ହୋଇଛି। ହାଇଫାରେ ଅତିକମ୍ରେ 23 ଜଣ ଆହତ ହୋଇଛନ୍ତି। ଇରାନ୍ ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଶାନ୍ତି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା। ଗତକାଲି ଜେନେଭାଠାରେ ବ୍ରିଟେନ୍, ୟୁରୋପୀୟ ସଂଘ, ଜର୍ମାନୀ ଏବଂ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଆଲୋଚନା ପରେ ଶ୍ରୀ ଅର୍ଘାଚି ଏହି ବିବୃତ୍ତି ଦେଇଛନ୍ତି। ଅନ୍ୟପକ୍ଷରେ ହ୍ୱାଇଟ୍ ହାଉସ୍ କହିଛି ଏହି ସଂଘର୍ଷରେ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ 2 ସପ୍ତାହ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବେ। ଚଳିତ ଆର୍ଥିକ ବର୍ଷରେ ଗତ 19 ତାରିଖ ସୁଦ୍ଧା ଦେଶର ମୋଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ 5.45 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟ ସୁଦ୍ଧା ସଂଗୃହୀତ ଟିକସର ଏହା 4.86% ଅଧିକ। ଏହି ସମୟ ଅବଧି ସୁଦ୍ଧା ଗତବର୍ଷ 5.19 ଲକ୍ଷ କୋଟି ଟଙ୍କା ଟିକସ ସଂଗୃହୀତ ହୋଇଥିଲା। ତେବେ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ 1.39% ହ୍ରାସ ପାଇଛି। ଟିକସ ଅର୍ଥ ଫେରସ୍ତରେ 58% ବୃଦ୍ଧି ଯୋଗୁଁ ଏହି ହ୍ରାସ ଘଟିଥିବାର ଜଣାପଡ଼ିଛି। ଏହା ଦ୍ରୁତ ପ୍ରକ୍ରିୟାକରଣ ଏବଂ ଉନ୍ନତ କରଦାତା ସେବାକୁ ପ୍ରତିଫଳିତ କରୁଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ସୁଦ୍ଧା ଅଗ୍ରିମ ଟିକସ ସଂଗ୍ରହ 1,55,000 କୋଟି ଟଙ୍କାରୁ ଅଧିକ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ 3.87% ଅଧିକ। ଦେଶରେ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୋଜେକ୍ଟ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଛାତ ଉପରେ ସୌରଶକ୍ତି ଇକୋସିଷ୍ଟମକୁ ଅଧିକ ତ୍ୱରାନ୍ୱିତ କରିବା। 4 ପ୍ରମୁଖ ବର୍ଗରେ ଏଥିପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସେଗୁଡ଼ିକ ହେଉଛି ସୁଲଭତା, ସ୍ଥାୟୀ ଅନ୍ତର୍ଭୁକ୍ତି ଏବଂ ପରିବେଶଗତ ସ୍ଥିରତା। ଦେଶର ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକଠାରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ପ୍ରଥମ ପୁରସ୍କାର ବାବଦରେ 1 କୋଟି ଟଙ୍କା, ଦ୍ୱିତୀୟ ପୁରସ୍କାର ବାବଦରେ 50 ଲକ୍ଷ ଟଙ୍କା, ତୃତୀୟ ପୁରସ୍କାର ବାବଦରେ 30 ଲକ୍ଷ ଟଙ୍କା ଏବଂ 5 ଲକ୍ଷ ଟଙ୍କା ଲେଖାଏଁ 10 ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ମାସ 20 ତାରିଖକୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପାଇଁ ଯୋଗକୁ ଏକ ମାର୍ଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଉତ୍ସାହର ସହ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ଅପରେସନ୍ ସିନ୍ଧୁ ଅଧୀନରେ ଇରାନ୍ରେ ଅଟକି ରହିଥିବା ନେପାଳ ଓ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବ ଭାରତ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାର ବୃଦ୍ଧି ଏବଂ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରୋଜେକ୍ଟ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।